ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଓଡ଼ିଶା ପର୍ବ ଖାଲି ଓଡ଼ିଶାର ପର୍ବ ନୁହେଁ, ଏଟା ସାରା ପୃଥିବୀର ଗୋଟେ ମହୋତ୍ସବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀନ ଗଲାକାଲି ଓଡ଼ିଶା ପର୍ବ 2024କେ ଉଦ୍ଘାଟନ କରିକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ ଯେ ଶ୍ରୀ ଜଗନ୍ନାଥ ସଂସ୍କୃତି ସାଙ୍ଗେ ଓଡ଼ିଶାର ସମୃଦ୍ଧ କଲା ସାହିତ୍ୟ ଆଉ ସଂସ୍କୃତି ଓଡ଼ିଆ ଜାତିର ଗୌରବର ବାର୍ତ୍ତା ଦେଉଛି। ଇନ ଜନେ ଦିଆଯାଇପାରେ ଯେ ଓଡ଼ିଆ ସମାଜ ନୂଆଦିଲ୍ଲୀ ତରଫୁ ଜବାହରଲାଲ ନେହେରୁ ଷ୍ଟାଡିୟମ୍ନ ଗଲାକାଲିଠାରୁ ତିନିଦିନିଆ ସାଂସ୍କୃତିକ ମହୋତ୍ସବ ଓଡ଼ିଶା ପର୍ବ ଆୟୋଜନ କରାଯାଇଛି। ଭୁବନେଶ୍ୱରନ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଉପରବେଲା ବସ୍ବା। ଏହି ବୈଠକଟି ଅତିରିକ୍ତ ବଜେଟ୍କେ ଅନୁମୋଦନ କରାଯିବା, ମନ୍ତ୍ରୀ ପରିଷଦ ବୈଠକ ଉତ୍ତରୁ କ୍ୟାବିନେଟ୍ ବୈଠକ ହେବା। ଏବେ 26 ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ହେବାରକେ ଯାଉଥିବା ବେଳେ ଏଥି ପହିଲା ଅତିରିକ୍ତ ବଜେଟ୍ ଅଣାଯିବା। ଇତାର ଛଡ଼ା କ୍ୟାବିନେଟ୍ କେତେଟା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ମାସ 3-7 ତାରିଖ ତକ ଓଡ଼ିଶା ଆସୁଛନ୍। ଏଥିଲାଗି ଗଲାକାଲି ଭୁବନେଶ୍ୱର ଲୋକସଭା ଭବନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଷ୍ଟ୍ରପତିଙ୍କର ଭିନ୍ ଭିନ୍ ଜାଗାର ସାମୂହିକ ରହଣୀ ବ୍ୟବସ୍ଥା, ସୁରକ୍ଷା, କାର୍କେଟ୍ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମ ଜରିଆ ପ୍ରଚାର ପ୍ରସାର ଆଉ ଅଗ୍ନି ନିର୍ବାପକ ବ୍ୟବସ୍ଥା ବାବଦେ ଆଲୋଚନା କରାଯାଇଥିଲା। ପୁରୀ, ଖୋର୍ଦ୍ଧା ଆର୍ ମୟୂରଭଞ୍ଜର ଜିଲ୍ଲାପାଳମାନଙ୍କୁ ସେମାନଙ୍କର ଜିଲ୍ଲାନ ରାଷ୍ଟ୍ରପତିଙ୍କର ଗସ୍ତ କାର୍ଯ୍ୟକ୍ରମର ସୁବ୍ୟବସ୍ଥା ତଦାରଖ କରବାରକେ ନିର୍ଦ୍ଦେଶ ଦିଆଯାଇଥିଲା। ଯୁକ୍ତ 2 ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳାଯାଇଛେ। ପ୍ରାକ୍ଟିକାଲ ନେଇଥିବା ବିଷୟଟି 80 ନମ୍ବରର ଥିଓରି ପରୀକ୍ଷା ଆର୍ 20 ନମ୍ବରର ଇଣ୍ଟରନାଲ ପରୀକ୍ଷା ହେବା। ହେଲେ ପ୍ରାକ୍ଟିକାଲ ବିଷୟଟି କେନ୍ସି ଇଣ୍ଟରନାଲ ପରୀକ୍ଷା ନାଇଁ ହୁଏ। ଏହି ବିଷୟଟି 70 ନମ୍ବର ଥିଓରି ଆର୍ 30 ନମ୍ବରର ପ୍ରାକ୍ଟିକାଲ ନାହେଲେ ପ୍ରୋଜେକ୍ଟ ପେପରରେ ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ତରଫରୁ କୁହାଯାଇଛି। ସରକାରୀ କର୍ମଚାରୀମାନଙ୍କୁ ଏତକ ଅବସର ଦିନ ହିଁ ପୁରା ପେନ୍ସନ୍ ଦେବାରକେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜୋର୍ ଦେଇଛନ୍। ଏ ନିୟମ ଆଘନଥିଲେ ବିଲ୍ ଏଟାକେ କଡ଼ାକଡ଼ି ଭାବେ ଲାଗୁ କରବାରକେ ଶ୍ରୀ ଆହୁଜା ରାଜ୍ୟର ସବୁ ବିଭାଗୀୟ ମୁଖ୍ୟ, ରାଜସ୍ୱ ଆୟୁକ୍ତ ଆର୍ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଘର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଆଜି ହେଉଛି ଜନ୍ମଦିନ। 1901 ମସିହା ଆଜିର ଦିନେ ଜଗତସିଂହପୁର ଜିଲ୍ଲା ଖେର୍ସା ଗାଁର ଶ୍ରୀ ଚୌଧୁରୀ ଜନ୍ମ ହୋଇଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ଉତ୍ତରୁ ପହିଲା ଥର ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନ ନବକୃଷ୍ଣ ଚୌଧୁରୀ ତିର୍ତୋଲ ଏରସମା ଆସନ ନିର୍ବାଚିତ ହୋଇଥିଲେ। ଇତର ଉତ୍ତରୁ ଜବାହରଲାଲ ନେହେରୁଙ୍କର ଉଦ୍ୟମଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ତାଙ୍କର ଚେଷ୍ଟାଟି ଓଡ଼ିଆ ଭାଷା ସରକାରୀ ଭାଷା ହୋଇଥିଲା। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫୁ ଭୁବନେଶ୍ୱର ଜୟଦେବ ଭବନର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ସଞ୍ଜବେଳା ଅନୁଷ୍ଠିତ ହେବା। ରାଜ୍ୟର ସବୁ ସ୍କୁଲ୍ର ଏବେ 26 ତାରିଖ ଦିନ ସମ୍ବିଧାନ ଦିବସ ପାଳନ କରାଯିବ। ଏ ବାବଦେ ଭିନ୍ ଭିନ୍ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ଚିଠି ଲେଖାଯାଇଛି। ଏ ଅବସରରେ ଛାତ୍ରଛାତ୍ରୀମାନେ ଭାରତ ସମ୍ବିଧାନର ପ୍ରସ୍ତାବନାକେ ପଢ଼ବେ ଆଉ ସମ୍ବିଧାନର ମୂଲ୍ୟବୋଧକେ ନେଇକରି କର୍ମଶାଳା କରାଯିବ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି ଏବେ ମାସ 4 ତାରିଖ ଦିନ ଶୁଭସ୍ତମ୍ଭ ସ୍ଥାପନା କରାଯିବା। ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କର ଅଧ୍ୟକ୍ଷତାରେ ଗଲାକାଲି ହୋଇଥିବା ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଏବେ 25 ତାରିଖ ତକ ସବ୍ କମିଟି ଆଉ ଉପକମିଟି ଗଠନ କରାଯିବା ଆଉ 30 ତାରିଖ ତକ ବଜେଟ୍ ଉପସ୍ଥାପନ କରାଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ଇନ ଜନେଇ ଦିଆଯାଇପାରେ ଯେ ଏବେ ଜାନୁଆରୀ 3 ତାରିଖରୁ 11 ଦିନ ଧରିକରି ଧନୁଯାତ୍ରା ହେବା। ମହାରାଷ୍ଟ୍ର ଆଉ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ଗଣତି ଆଉ କିଛି ସମୟ ଉତ୍ତରୁ ମୂଲ ହେବା। ସକାଳର 8 ବଜେ ପହିଲା ପୋଷ୍ଟାଲ ବ୍ୟାଲଟ୍ ଆଉ ପଛେ ଇଭିଏମ୍ର ଭୋଟ୍ଗଣତି କରାଯିବ। ଝାଡ଼ଖଣ୍ଡର ମୋଟ 81ଟା ଆସନ୍ତି ଗଲା 13 ଆଉ 20 ତାରିଖ ଦିନ 2ଟା ଖେପେ ଭୋଟ୍ ହୋଇଥିଲା। ସେନ୍ତା ମହାରାଷ୍ଟ୍ରନ ଗଲା 20 ତାରିଖ ଦିନ 1ଟା ଖେପେ 288ଟା ଆସନ ଲାଗି ଭୋଟ୍ ହୋଇଥିଲା। ଭୋଟ୍ଗଣତିକେ ନେଇକରି ନିର୍ବାଚନ କମିଶନରଙ୍କ ତରଫୁ ସବୁ ପ୍ରକାର ତୟାରୀ ସରିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକାଲି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 16 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଏହାର ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ବି ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଟି ଇତାର ପ୍ରସାରଣ କରାଯିବା। ଏବେ କାଲି ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘା ପ୍ରସାରଣ କରାଯିବା। এছলি আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে 7:02 থেকে জোহার।